આકાશ વાણી ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଉଭୟ ସଦନ ଅପରାହ୍ନ 2 ଯାଏ ମୁଲତବୀ। ଏନ୍ଡିଏ ସଂସଦୀୟ ଦଳ ବୈଠକରେ ଅପରେସନ୍ ସିନ୍ଦୁର ଓ ଅପରେସନ୍ ମହାଦେବର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା। ନୂଆଦିଲ୍ଲୀରେ ଫିଲିପାଇନ୍ସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ବୈଠକ ଆରମ୍ଭ ଏବଂ 700 million ଅତିକ୍ରମ କଲା UPI ଆଧାରିତ ଦୈନିକ ଏକୀକୃତ ଦେଣନେଣ ବ୍ୟବସ୍ଥା। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବିଷୟରେ ଆଲୋଚନା ପାଇଁ ଦାବି କରାଯାଇଛି। ଆଜି ପୂର୍ବାହ୍ନ 11 ଲୋକସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍କେ, ଟିଏମ୍ସି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେ। ବାଚସ୍ପତି କହିଥିଲେ ବିରୋଧୀ ଦଳ ସଦସ୍ୟମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ଭଳି ଗୃହକୁ ଚଳାଇ ନ ଦେବା ପାଇଁ ଚେଷ୍ଟା କରୁଛନ୍ତି। ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ସେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ଗୃହରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ପୂର୍ବତନ ସାଂସଦ ତିଲକଧାରୀ ପ୍ରସାଦ ସିଂ ଏବଂ ରାମରତି ବିନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ବିହାର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ କରିଥିଲେ। ଗୃହରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଯବାନମାନଙ୍କୁ ମୁତୟନ କରିବା ନେଇ ବିରୋଧୀ ଦଳ ସାଂସଦମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଥିଲେ ସେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉପାଧ୍ୟକ୍ଷଙ୍କ ନିକଟକୁ ଏ ସମ୍ପର୍କରେ ଏକ ପତ୍ର ଲେଖିଛନ୍ତି। ଗୃହ ମଧ୍ୟରେ ବିରୋଧୀ ଦଳଗୁଡ଼ିକ ପ୍ରଦର୍ଶନ କରୁଥିବା ବେଳେ CISF ଯବାନଙ୍କୁ କାହିଁକି ମୁତୟନ କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଅଭିଯୋଗକୁ ଖଣ୍ଡନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଗୃହ ମଧ୍ୟରେ ମାର୍ଶାଲ୍ଙ୍କ ପ୍ରବେଶ କରିପାରିବା ନେଇ ଅନୁମତି ରହିଛି। ଶ୍ରୀ ଖଡ୍ଗେ ଭୁଲ ତଥ୍ୟ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଗୃହର ନେତା ଜେପି ନଡ୍ଡା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥୀ ବୋଲି କହିଥିଲେ। ଉପାଧ୍ୟକ୍ଷ ହରିବଂଶ କ୍ରମାଗତ ଭାବେ ଗୃହକୁ ନ ଚଳାଇ ଦେବା ନେଇ କହିଥିଲେ ବିରୋଧୀ ଦଳଗୁଡ଼ିକ ଜାଣିଶୁଣି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ତେବେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ନ ହେବାରୁ ଅପରାହ୍ନ 2 ପର୍ଯ୍ୟନ୍ତ ରାଜ୍ୟସଭାକୁ ମଧ୍ୟ ମୁଲତବୀ ଘୋଷଣା କରାଯାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ବୈଠକ ଆଜି ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଏନ୍ଡିଏର ଅନ୍ୟ ସାଂସଦମାନେ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଅପରେସନ୍ ସିନ୍ଦୁର ଏବଂ ଅପରେସନ୍ ମହାଦେବର ସଫଳତା ନେଇ ସଂସଦୀୟ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ। ବୈଠକରେ ସେନାବାହିନୀର ସଫଳ ଭୂମିକା ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ପ୍ରତି ବୈଠକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବୈଠକ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି,
एनडीए पार्लियामेंट्री पार्टी मीटिंग में एक रेजुलेशन पास हुआ। ऑपरेशन सिंदूर का सक्सेसफुल हमारा मिलिट्री एक्शन के बाद फिर ऑपरेशन महादेव का जो सक्सेस है, भारत के सेना को, आर्म फोर्सेस को हमने अभिनंदन किया और सराहना करते हुए देश के ओर से हम हमेशा सेना के साथ खड़ा रहेंगे।
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଦୂରଦୃଷ୍ଟି କୋଟି କୋଟି ଭାରତୀୟଙ୍କ ହୃଦୟରେ ଏକତା ଭାବ ସୃଷ୍ଟି କରିବା ସହ ଦେଶକୁ ପ୍ରତିଟି କ୍ଷେତ୍ରରେ ଗୌରବାନ୍ୱିତ କରିଛି ବୋଲି ପ୍ରଶଂସା କରାଯାଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ସଂସ୍କାର ଯୋଗୁଁ ଅପରେସନ୍ ସିନ୍ଦୁରରେ ସେନାର ସଫଳତା ନେଇ ପ୍ରଶଂସା କରାଯାଇଛି। ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଉଦ୍ୟମ କରୁଛନ୍ତି ଏବଂ ଦୃଢ଼ ଓ ଶାନ୍ତିପୂର୍ଣ୍ଣ ଭାବେ ଏହା କରାଯାଉଛି ବୋଲି କୁହାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 4,00,000 କୋଟି ଟଙ୍କା ପଠାଯାଇଛି। ସେହିପରି କୃଷକଙ୍କୁ ସାର ରିହାତି ବାବଦରେ 14,00,000 କୋଟିରୁ ଅଧିକ ଟଙ୍କା ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ ଜୁନିୟର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୈଠକ ଆରମ୍ଭ ହୋଇଛି। ଶ୍ରୀ ମାର୍କୋସ୍ 5 ଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଏହି ବୈଠକ ବେଶ୍ ସହାୟକ ହେବ। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମଗ୍ରିକ ସହଯୋଗ, କୃଷି, ସ୍ୱାସ୍ଥ୍ୟସେବା, ଔଷଧ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଏହି ପ୍ରତିନିଧିସ୍ତରୀୟ ବୈଠକରେ ମତ ବିନିମୟ ହେବାର ଆଶା କରାଯାଉଛି। କେତୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇପାରେ। ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଦୃଢ଼ ରହିଛି। 2023-24 ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 3.5 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। ଆଜି ସକାଳେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସ୍ୱାଗତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଫିଲିପାଇନ୍ସ ରାଷ୍ଟ୍ରପତି ଆଜି ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନିର୍ମିତ କର୍ତ୍ତବ୍ୟ ଭବନକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ଏହି ଅବସରରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ପ୍ରଶାସନିକ ସେବା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପର କର୍ତ୍ତବ୍ୟ ଭବନ ହେଉଛି ଏକ ଅଂଶ। ସାଧାରଣ କେନ୍ଦ୍ରୀୟ ସଚିବାଳୟ ଅଟ୍ଟାଳିକା ମଧ୍ୟରୁ ଏହା ପ୍ରଥମ ହେବ। କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି, ଦିଲ୍ଲୀର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ସହ ସମନ୍ୱୟ ରକ୍ଷା କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ କର୍ତ୍ତବ୍ୟ ଭବନ ପ୍ରସ୍ତୁତ କରାଯାଇଛି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପ୍ରାୟ 1.5 ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ କାର୍ଯ୍ୟାଳୟରେ 2 ବେସମେଣ୍ଟ ଏବଂ 7 ମହଲା ରହିଛି।
प्रधानमंत्री जी स्वयं कर्तव्य पथ पर ही एक सभा को संबोधित करेंगे। भवन अब नया बना है, बहुत से रिफॉर्म्स इसके अंदर लाए गए हैं। आज की टेक्नोलॉजी के हिसाब से, आज की आवश्यकता के हिसाब से उन सब चीजों का ध्यान रखा गया है। डिजिटल इंडिया के नाते से भी जितनी आवश्यकताएं आज किसी कार्यालय को चलाने की होती है, अब ई ऑफिस बन रहे हैं। सभी ई ऑफिस का एक नेटवर्क मोर एफिशिएंट तरीके से उस डिजिटल सिस्टम को बनाया जाएगा, जिसमें कोऑर्डिनेशन आपस में अच्छा होगा और उसको मैनेज करने के लिए मोर प्रॉपरली इसको मैनेज कर पाएंगे।
ୟୁପିଆଇ ଆଧାରିତ ଦୈନିକ ଏକୀକୃତ ଦେଣନେଣ ବ୍ୟବସ୍ଥା ପ୍ରଥମ ଥର ପାଇଁ 700 ମିଲିୟନ୍ ଅତିକ୍ରମ କରି 707 ମିଲିୟନ୍ରେ ପହଞ୍ଚିଛି। ଭାରତୀୟ ଜାତୀୟ ଦେୟ ନିଗମ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚଳିତ ମାସ 2 ତାରିଖରେ ପ୍ରଥମ ଥର ପାଇଁ ଏକୀକୃତ ଦେଣନେଣ ବ୍ୟବସ୍ଥା ୟୁପିଆଇ ଏହି ସଫଳତା ହାସଲ କରିଛି। ଗତ 2 ବର୍ଷ ମଧ୍ୟରେ ଦୈନିକ କାରବାର ସଂଖ୍ୟା ଦ୍ୱିଗୁଣିତ ହୋଇଥିବାବେଳେ ପୂର୍ବ ବର୍ଷ ତୁଳନାରେ କାରବାର ପରିମାଣ ବୃଦ୍ଧି ହ୍ରାସ ପାଇଛି। ସରକାର ୟୁପିଆଇ ମାଧ୍ୟମରେ ଦୈନିକ 100 କୋଟି କାରବାର କରିବା ଲାଗି ଲକ୍ଷ୍ୟ ରଖିଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆକଳନ କରାଯାଇଛି। ଗତମାସରେ ୟୁପିଆଇ 25,00,000 କୋଟି ଟଙ୍କାରୁ ଅଧିକ କାରବାର କରି 19.5 ବିଲିୟନ୍ କାରବାର ରେକର୍ଡ କରିଛି। ଏବେ ଭାରତରେ ସମସ୍ତ ଡିଜିଟାଲ୍ କାରବାର 85% ହେଉଥିବାବେଳେ ବିଶ୍ୱରେ ଭାରତ 50% କାରବାର କରୁଛି। ଡୁରାଣ୍ଡ କପ୍ 2025 ଗ୍ରୁପ୍ ଏଫ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ରିୟଲ କାଶ୍ମୀର ଏଫ୍ସି 2-1 ଗୋଲ୍ରେ ଟ୍ରାଉ ଏଫ୍ସିକୁ ପରାସ୍ତ କରିଛି। ଏମ୍ଫାଲର ଖୋମାନ ଲାମ୍ପାକ୍ ମେନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗ୍ରୁପ୍ ଏଫ୍ ପର୍ଯ୍ୟାୟ ତାଲିକାରେ ଇଣ୍ଡିଆନ୍ ନାଭି ଶୀର୍ଷ ସ୍ଥାନରେ ଥିବାବେଳେ ରିୟଲ କାଶ୍ମୀର ଏଫ୍ସି ଦ୍ୱିତୀୟ ସ୍ଥାନରେ ରହିଛି। ଟ୍ରାଉ ଏଫ୍ସି ଏବଂ ନେରୋକୋ ଏଫ୍ସି ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ନେରୋକୋ ଏଫ୍ସି ଏବଂ ଇଣ୍ଡିଆନ୍ ନାଭି ମଧ୍ୟରେ ଆସନ୍ତା ଗୁରୁବାର ଦିନ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଉଭୟ ସଦନ ଅପରାହ୍ନ 2 ଯାଏ ମୁଲତବୀ। ଏନ୍ଡିଏ ସଂସଦୀୟ ଦଳ ବୈଠକରେ ଅପରେସନ୍ ସିନ୍ଦୁର ଓ ଅପରେସନ୍ ମହାଦେବର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା। ନୂଆଦିଲ୍ଲୀରେ ଫିଲିପାଇନ୍ସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୈଠକ ଆରମ୍ଭ ଏବଂ 700 मिलियन अतिक्रम कला यूपीआई आधारित दैनिक एकीकृत देणनेण व्यवस्था। संवाद शेष होगा।